ଶୁଣିଥିଲି ହାରିବା ଜିତିବା କାହା ପାଇଁ ବଡ଼ କଥା ନୁହଁ, ହେଲେ ପ୍ରେମରେ ହାରିଯିବା କେମିତି ଲେଖା ହେଲା ମୋ ପାଇଁ ଏକଥା ବି ବୁଝିବା ସହଜ ନୁହଁ। ଅଭିମାନରେ କାହିଁକି କେଜାଣି ଆଜି ତମ ପାଖେ ବାଡ଼ି ଦଉଛି ମନ ତଳର ସବୁଯାକ ଆବେଗ ଅଭିଯୋଗ। ହେ ଭଗବାନ, ପ୍ରେମର ରଙ୍ଗ ବେରଙ୍ଗୀ ଇନ୍ଦ୍ରଧନୁ ମିଛ ବୋଲି ଜାଣିଗଲା ପରେ କାହିଁକି କେଜାଣି ଯନ୍ତ୍ରଣାରେ ଆଜି ମୁଁ ଶୁଣେ ବିଚ୍ଛେଦର ଚୌପଦୀ, ପୁଣି ପାଏ ସପ୍ତଫେଣୀ କଣ୍ଟାର ଆଘାତ। ଏବେ ଆପଣଙ୍କ ସମ୍ମୁଖରେ ଅମିତ ତ୍ରିପାଠୀ, ତାଙ୍କରି କଣ୍ଠରେ ଏଇ ଗଜଲ।
ତମଠାରୁ ପ୍ରେମ ଶିଖି ପ୍ରେମ କରିଥିଲି ବୋଲି ତମେ ଜିତିଗଲ ଆଉ ମୁଁ ହାରିଗଲି। କହିଦିଅ ଥରେ ଭଲ ପାଇବାରେ ଜାଣେ ନା କୋଉଠି ଭୁଲ ମୁଁ କଲି ଭଗବାନ। ତମଠାରୁ ପ୍ରେମ ଶିଖି ପ୍ରେମ କରିଥିଲି ବୋଲି ତମେ ଜିତିଗଲ ଆଉ ମୁଁ ହାରିଗଲି। ତମେ ଜିତିଗଲ ଆଉ ମୁଁ ହାରିଗଲି। ତମେ କହିଥିଲ ପ୍ରେମ ଏଠି ଗଙ୍ଗା ପୂର୍ଣ୍ଣମୟୀ, ପ୍ରେମ ଠାରୁ ବଡ଼ କିଛି ସଂସାରେ ନାହିଁ, ପ୍ରେମ ଠାରୁ ବଡ଼ କିଛି ସଂସାରେ ନାହିଁ। ହଁ ସମୟ ଯେମିତି ପ୍ରେମ ବି ସେମିତି ଅଛି ତ ରହି, ବୟସ ନାହିଁ ଦୁହିଙ୍କର କିଛି ବୟସ ନାହିଁ। ଭଗବାନ ତମଠାରୁ ପ୍ରେମ ଶିଖି ପ୍ରେମ କରିଥିଲି ବୋଲି ତମେ ଜିତିଗଲ ଆଉ ମୁଁ ହାରିଗଲି। ତମେ ଜିତିଗଲ ଆଉ ମୁଁ ହାରିଗଲି। ଏଇ ଦୁନିଆରେ ତମଠାରୁ ବଡ଼ ପ୍ରେମିକ ନାହିଁ, ସେଥିପାଇଁ ତମ ପାଖେ ଆସିଛି ଧାଇ ମୁଁ, ସେଥିପାଇଁ ତମ ପାଖେ ଆସିଛି ଧାଇ। ହଁ ରାଧା ପ୍ରେମ ଭାବ ମୀରା ପ୍ରେମ ଭକ୍ତି ତୁମରି ପାଇଁ, ଛୋଟିଆ ମଣିଷ ବୁଝିପାରିଲି ନାହିଁ ମୁଁ, ଛୋଟିଆ ମଣିଷ ବୁଝିପାରିଲି ନାହିଁ। ଭଗବାନ ତମଠାରୁ ପ୍ରେମ ଶିଖି ପ୍ରେମ କରିଥିଲି ବୋଲି ତମେ ଜିତିଗଲ ଆଉ ମୁଁ। हारिगरी तमे जीतिगल आउ मु हारिगरी तमे जीतिगल आउ मु हारिगरी।